సదానందంగా మేము మాట్లాడి ఉందాం. అది పవిత్ర భాద్రమాస శుక్లపక్ష ద్వాదశితిథి, భగవాన్ బామనందరంకర ఆవిర్భావ తిథి, ఆసంతకాలి భక్తి వినోద్ ఠాకురంకర ఆవిర్భావ, ఏం 25 తారీఖు భాద్ర పూర్ణమి, యాకి భాగవతంకర ఆవిర్భావ. తను భక్తిని ఈ భాగవతం ఆవిర్భావ విషయ కథా కవిగా, తను ఈ భాగవతం మనం జనంది దశస్కంద రైతి 12 స్కంద ఏం 335 అధ్యాయ 18,000 శ్లోక రహించి భాగవతం రే. ఈ భాగవతంకు భగవాన్ తులనా కరాయి, భగవాన్ శరీర సహిత తులనా కరాయి, ఉదం ప్రాణే వర్ణనా కరాయి. భాగవతం ప్రథమ 2 స్కంద, ప్రథమ స్కంద ఏం ద్వితీయ స్కంద, ఈ 2 హోచి భగవాన్ 2 పాద పద్మ, తృతీయ స్కంద ఏం చతుర్థ స్కంద, ఈ హోచి భగవాన్ 2 గంగ, పంచమ స్కంద హోచి భగవాన్ నాభి ప్రదేశ, షష్ఠ స్కంద భగవాన్ పక్ష ప్రదేశ, సప్తమ స్కంద ఏం అష్టమ స్కంద భగవాన్ ద్వి భుజ, నవమ స్కంద భగవాన్ గ్రీవా, దశమ స్కంద భగవాన్ ముఖ పద్మ, ఏకాదశ స్కంద భగవాన్ మస్తక, ఏం ద్వాదశ స్కంద మస్తక కిరీటి బా ముకుట. ఈ ప్రకారే శ్రీమద్ భాగవతం ద్వాదశ స్కంద 335 అధ్యాయరే 18,000 శ్లోకరే సుభద్ర గోస్వామి వ్యాసదేవ ఈ భాగవతం రచనా కలే. తేణు ఈ భాగవతం అనేక మహాత్మా రహిసింది, బహుత్ కథా రహిసింది, ఆపణ జాణితివే భాగవతం కమిది ఆవిర్భావ హే. పద్మపురాణ వర్ణనా కరాయి, భగవాన్ ఎవరు చాలి సెతే ఈ భాగవతం ప్రవేశ కలిసింది భగవాన్. తేణు ఈ భాగవతం భగవాన్ సహిత కొన్ని తఫాత్ నాయి భగవాన్ గోటే రహిసింది. సనాతన గోస్వామి భాగవతంకు స్తుతి కలిసింది, మదైక బంధు మత్ సంగీ మత్ గురు మత్ మహాధన మన్నిష్టారకు మత్ భాగ్యో మదానంద నమస్తుతి. 5 శ్లోకలే భాగవతం స్థుతి కలిసింది. ఆమె గోటి శ్లోక పోతే గోటే స్థుతి, మదైక బంధు ఇది వచ్చింది అమర బంధు భాగవతం, మదైక బంధు మత్ సంగీ అమర సంఘ సంఘే, మత్ గురు ఈ మధ్య అమర గురు, ఏం మత్ మహాధన ఇది వచ్చి ఎత్తి ధనం అచ్చి తన శ్రేష్ఠ ధనం వచ్చి ఈ భాగవతం, మన నిస్తారక ఇది ఆమె నిస్తార కలివ, మత్ భాగ్య ఇది ఆమె భాగ్య బదళి దవ, మదానంద ఇది వచ్చి ఆమెకు ఆనంద ప్రదాన కలివ, నమస్తుతే ఈ భావే ప్రణామం కలిసింది మదన గోస్వామి. ఇది వచ్చి సర్వశాస్త్ర సర్వశాస్త్రాది పీయూష, సమస్త శాస్త్రకు గోటే సాగర సహ తులనా కలె, తార హి ఇవి పీయూష బా ఇవి అమృత 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 భాగవతం ఏ అంతిమ స్కందరే ఆమె అది కథా కయ్యా ద్వాదశ స్కంద విషయరే. కానీ నా ఈ ద్వాదశ స్కంద 13 అధ్యాయరే ఈ శ్లోకటి అచ్చింది, ఈ శ్లోకటి సమస్త జాణివా కథా. ఆజి ఆమె సకాళ మధ్యనాథపురంకర ఆశ్రమే ఆమె యొక్క కథా కూతురు ఈ సమయంలో కేత విశేష ప్రశ్న పచారే. తేణు ఈ 13 అధ్యాయ ఇది అంతిమ అధ్యాయ, ఇది భాగవత మహిమా విషయ వర్ణన కరాయి. అంతిమరే శుద్ధ గోస్వామి ఏ కథా కోసండి, ఇదం బ్రహ్మ వరుణేంద్ర రుద్రమరుత సున్నతి దిపేస్తవి వేదీ సంగపదకం ప్రతిష్ఠతి గాయంతి హింసామక ధ్యానాదస్తి తర్వాత మనసా పశ్యంతి జం యోగినో యశాంతం నా విదూసురా శ్రవణ దేవాయ తస్మై నమః. అంతిమ 2 శ్లోకరే భగవాన్కర స్తుతి కొంది సుఖ గోస్వామి. ఇయే 18,000 శ్లోక పైరే సుఖ గోస్వామి కింద కిచి భావించి ప్రకృతి కిచి భగవాన్కర గుణ వర్ణన కరిపారే నాయి ఏ భావే ఏ స్తుతి విషయ కొంది ఏతత్ పురాణ పాఠేన భగవత తస్య స్తుతి సంకీర్తన ధ్యానమేవ మమ జత కథిత్ భూ నూ సమ్యక్ అవగమ. ఈ భావ భగవాన్ పూర్ణ భావే కిచి వర్ణన కరిపారి నాయి, খুব অল্প কিছু ভগবানকে বর্ণনা কলে, সাতদিন সাত রাতি কথা কুয়াযাই ভাগবত কথা, কোণ খাদ্য পানীয় কে গ্রহণ করুনা কি বিশ্রাম নেউ না এইভাবে ভাবে এত সব কথা কী অন্তিমে শুদ্ধ গোস্বামী এইভাবে ভাবে বর্ণনা করছেন, যাঙ্কু সেই ভগবান স্তুতি করছি, এই ভাগবত বলছেন সেই ভগবান স্তুতি করা যাইছি। অত্র সংকীর্তিত সাক্ষাৎ সর্ব পাপ হরহরি নারায়ণ ঋষিকেশ ভগবান সত্যদান পতি, এই ভাগবতরে অত্র এঠারে সংকীর্তিত সাক্ষাৎ কাহা বিষয়ে কীর্তন করা যাচ্ছি, না সাক্ষাৎ সর্ব পাপ হরহরি শ্রী হরি যেটি সব কিছু অমঙ্গলকে সব পাপকে হরণ করে নিয়ে সে তাঁর বিষয়ে বর্ণনা করা যাইছি। সে হচ্ছেন নারায়ণ, সে হচ্ছেন ঋষিকেশ, সমস্ত ইন্দ্রিয় মানুষ সে হচ্ছেন নিয়ন্ত্রণকারী ঋষিকেশ, এবং সে হচ্ছেন ভগবান, সে হচ্ছেন ষড়ৈশ্বর্যপূর্ণ, সে হচ্ছেন সাত্যতানপতি, যেমন ভগবান ভক্ত তাঁর সে হচ্ছেন মালিক, তাঁর স্বামী জগন্নাথ স্বামী নয়ন পথগামী ভগবত মে। তেণু ইয়ে সেই ভগবান যা ব্রহ্মা বরুণ রুদ্র মরুত স্তুন্নতি দিব্য স্তবে, বহু দিব্য স্তবরে স্তুতি করছেন ভগবান। সাধারণত লোক মানে কহতি যে হিন্দু মানুষ বহু ভগবান, কিন্তু যেহেতু সে ভাগবত শাস্ত্র অধ্যয়ন করে না, ভাগবত পাঠ পড়ি করে না, পড়ি না বা শুনি না, সে এইভাবে ভাবে কহবে যেতে দেবতা মানুষ অনেক শ্রেষ্ঠ দেবতা, এমন সব ব্রহ্মা বরুণ রুদ্র মরুত ইত্যাদি এমানে সব ভগবান স্তুতি করছেন, এইথর আমি জাঁয়া ভগবান কিয়ে তাঁর স্তুতি করছেন, এবং খালি যে সি স্তুতি করছেন তা নুহ, বেদ বেদ মধ্য অনেক বেদ রয়েছে, আমি সাধারণত বেদ কহিলে ঋক সাম যদু অথর্ব এই চারোটি বেদ বলে ভাবুছে, কিন্তু ইতিহাস পুরাণ পঞ্চম বেদ উচ্চতে মহাভারত এবং যেতে পুরাণ সব রয়েছে এসব পঞ্চম বেদ বলে কুহযাচ্ছে, এসব তাঁর অঙ্গ বেদরে ছটি অঙ্গ রয়েছে ষডাঙ্গ বলে কুহযাচ্ছে, কণ কণ সে না শিক্ষা কল্প ব্যাকরণ নিরুক্ত ছন্দ জ্যোতিষ ছটি অঙ্গ রয়েছে। তেমন এইভাবে ভাবে উপনিষদ বি অনেক উপনিষদ রয়েছে, মুখ্য উপনিষদ শহে আটটি উপনিষদ বলে কুহযায়, এবং এইভাবে ভাবে গায়ন্তি জন শ্যাম গাহা সমস্ত বেদরে শ্রী ভগবান গুণগান করা যাইছি, বিশেষ ভাবে শ্যাম বেদরে ভগবান গুণগান করা যাইছি, বিস্তৃত ভাবে বর্ণনা করা যাইছি। এখানে ভগবত গীতার ভগবান কহিলে বেদা নাম শ্যাম বেদস্মী, বেদবান ভিতরে মু হচ্ছে শ্যাম বেদ, এবং শ্যাম বেদরে অনেক স্তুতি যে রয়েছে তাদের গোটে স্তুতি হচ্ছে বৃহৎ শ্যাম, ভগবত গীতারে দশম অধ্যায়ে ভগবান কহিলে বৃহৎ শ্যাম তথা সামনা, এই শ্যাম বেদরে যে বৃহৎ শ্যাম স্তুতিটি রয়েছে এই স্তুতিটি প্রভুপাদ নারায়ণ তাঁর ভাবার্থে কহিছেন রাতে অধরে এটা গান করা যায় ভগবানকর, সব সময় ভগবান গুণগান করা যাব, তার তাড় আজ প্রভু কহিলে দেবদত্ত প্রভু এইভাবে সব তাড় লয় সব রয়েছে সুর সব স্বর সব রয়েছে রাগ ইত্যাদি, তেমন এই মধ্যরাত্রির যে রাগ সেই রাগরে এই শ্যামবেদর যে স্তুতিটি রয়েছে বৃহৎ শ্যাম এই স্তুতিটি গান করা যায় ভগবান উদ্দেশ্যে ভগবান স্তুতি করা যায়, এবং ধ্যানাবস্থিত গতি মনসা পশ্চি যেন যোগিন যোগী মানে ভগবান ধ্যান করতে ধ্যান করে ভগবান হৃদয় দর্শন করতে পশ্চি ধ্যান অবস্থিত তদ্গতি মনসা পশ্চি যেন যোগিন যোগী মানে হৃদয় ভগবান দর্শন করতে, তেমন যশ্যান্ত ন বিধু কিন্তু এতে সব গুণগান হল পরে কে তাঁর অন্ত জাঁপার না কহবার উদ্দেশ্য শুধু গোস্বামীকর মু ভগবান কিছু গুণগান করে পারি না সামান্য কিছু গুণগান করেছি, সুরাসুর গণ সে কেই দেবতা মানে হতু বা অসুর মানে হতু যাঙ্কর অন্ত কে জাঁপার না সেই ভগবান দেবায় তসৈ নম মু প্রণাম করছি। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଏଇ ଶ୍ଳୋକରେ ପ୍ରଭୁପାଦ ଆମର ଭାଗବତରେ ବିଶ୍ୱନାଥ ଠାକୁର କହୁଛନ୍ତି ଜେନେଇବ ସମୁଦ୍ର ମର୍ତ୍ତିକା ତେନେଇବ ଭଗବତା ମୋହିନୀ ରୂପେଣ ଅସୁରାନ୍ ବଞ୍ଚାଇଥିବା ସମୁଦ୍ର ମତମୃତ୍ତମ ଅମୃତମ ସୁଭକ୍ତିର୍ଘ୍ୟ ଦେବୀଭ୍ୟୋ ଯଥାଦତ୍ତମ ତଥୈବ ବେଦ ସମୁଦ୍ର ମତମୃତ୍ତମ ଭକ୍ତ୍ୟାମୃତମିଦମ ଶ୍ରୀ ଭାଗବତ ରୂପେଣ ଅଭକ୍ତାନ୍ ଅସୁରାନ୍ ବଞ୍ଚାଇଥିବା ଦୁଷ୍ମାଭ୍ୟମ ଦଧାତୁ ଇତି ଭକ୍ତାନ୍ ପ୍ରତି ଆଶୀର୍ବାଦ। ଏହି ଶ୍ଳୋକରେ ସୁଧ ଗୋସ୍ୱାମୀ ଆମମାନଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏଭଳି ଆଶୀର୍ବାଦ ଦେଉଛନ୍ତି ନା ଯେମିତି ଭଗବାନ ସମୁଦ୍ର ମନ୍ଥନ ଲୀଳା ଅଷ୍ଟମ ସ୍କନ୍ଧ ଷଷ୍ଠ ମନ୍ମନ୍ତର ସମୟରେ ଏ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା। ପାଞ୍ଚରୁ ବାର ଏହି ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ। ତେଣୁ ଏଥିରେ ଯେମିତି ସମୁଦ୍ର ମନ୍ଥନରୁ ଯେଭଳି ଭାବରେ ଅମୃତ ଅନ୍ତିମରେ ଚଉଦଟି ରତ୍ନ ବାହାରିଛି ସମୁଦ୍ର ମନ୍ଥନରୁ ଅନ୍ତିମ ରତ୍ନ ହେଉଛି ଅମୃତ। ଏଇ ଅମୃତକୁ ଯେତେବେଳେ ବାହାରିଥିଲା ଅମୃତ ସେ ସମୟରେ ଅସୁରମାନେ ଆଗରେ ଥିଲେ। ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ମନ୍ଦ ପର୍ବତ ବର୍ଷଣ ହେଉଥିଲା ଆଗରେ ଥିଲେ ଅସୁରମାନେ ଜଳିପୋଡ଼ି ପାଉଁଶ ମାନେ ବହୁତ କଳାକାଟ ହେଇଯାଇଥିଲେ କାରଣ ବାସୁଙ୍କର ଯେଉଁ ମୁଖରୁ ଯେଉଁ ବିଷ ବିଷ ଅଗ୍ନି ବାହାରୁଥିଲା ସେ ଅଗ୍ନିରେ ସେମାନେ ଦାହ ହେଇଯାଉଥିଲେ କଳା ପଡ଼ିଯାଇଥିଲେ। ଯେତେବେଳେ ଦେଖିଲେ ଭଗବାନ କିଏ ଧନ୍ୱନ୍ତରୀ ଏ ଧନ୍ୱନ୍ତରୀ ଭଗବାନ ଏଭଳି ଭଗବାନ ତାଙ୍କର କେବଳ ନାମ ନେଲେ ଜଣେ ରୋଗମୁକ୍ତ ହେଇଯିବ। ଧନ୍ୱନ୍ତରୀ 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 ଆମ ଶ୍ରୀ ଶ୍ରୀମଦ ଭକ୍ତେଶ୍ୱର ଦାମୋଦର ମହାରାଜ ଯେତେବେଳେ ଔଷଧ ପାନ ଔଷଧ ଗ୍ରହଣ କରନ୍ତି ଆୟୁର୍ବେଦ ଔଷଧ ଶ୍ରୀ ବିଷ୍ଣୁ ଶ୍ରୀ ବିଷ୍ଣୁ ଶ୍ରୀ ବିଷ୍ଣୁ କହି ଔଷଧ ପାନ କରନ୍ତି ଗ୍ରହଣ କରନ୍ତି। ଧନ୍ୱନ୍ତରୀଙ୍କର କେବଳ ନାମ ନେଲେ ଜଣେ ରୋଗମୁକ୍ତ ହେଇଯିବ ଶ୍ରୀ ଭଗବାନ ଧନ୍ୱନ୍ତରୀ ଆୟୁର୍ବେଦିକ ବୋଲି କୁହାଯାଏ। ସେ ହେଉଛନ୍ତି ଆୟୁର୍ବେଦ ଶାସ୍ତ୍ରର ପ୍ରବର୍ତ୍ତକ ଧନ୍ୱନ୍ତରୀ ଭଗବାନ। ସେ ଆସିଲେ ମୋହିନୀ କ'ଣ ଧରିକିରି ଅମୃତ କଳସୀ ଧରିକି ଆସିଲେ ଅସୁରମାନେ ତ ଦେଖିଲେ ଅମୃତ ଲେଖା ହେଇଛି ସାଙ୍ଗେ ସାଙ୍ଗେ ଚାମ୍ପି ନେଇ ପଳେଇଗଲେ ଅସୁରମାନେ। ତେଣୁ ଦେବତାମାନେ ପୁଣି ହତାଶ ହେଇଗଲେ। ଏ ସମୁଦ୍ର ମନ୍ଥନ ଲୀଳା ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଦେବତାମାନେ ଦେଖିଲେ ଯେ ଅନ୍ତିମ ଯେଉଁ ରହିଥିଲା ବହୁତ ବିଭିନ୍ନ ପ୍ରକାର ବିପଦ ପାର ହେଇକିରି ଅନ୍ତିମରେ ଏଇଟା ପାଇବା ପାଇଥାନ୍ତେ ଅମୃତ କିନ୍ତୁ ଅସୁରମାନେ ନେଇଗଲେ ତା ଆଉ ପାଇବେ ନାହିଁ। ଏଇଭଳି ଭାବରେ ଯଦିଓ ଭଗବାନ ତାଙ୍କୁ କହିଥିଲେ ଅସୁରମାନେ ପାଇବେନି ତମେ ପାଇବ କିନ୍ତୁ ଦେଖିଲେ ଓଲଟା ହେଇଗଲା। ଯେଉଁମାନେ ଭଗବାନଙ୍କର ପ୍ରକୃତରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଦୂର ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି ବର୍ତ୍ତମାନ ବିଷୟରେ ଚିନ୍ତା କରନ୍ତି ନାହିଁ। ଯାହା ହଉ ଦେବତାମାନେ ଭଗବାନଙ୍କର ଆଶ୍ରୟ ନେଲେ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ।
ତେଣୁ ଭଗବାନ ମୋହିନୀ ରୂପରେ ଆବିର୍ଭାବ ହେଲେ। ଏଭଳି ମୋହିନୀ ରୂପ ଯେଉଁ ରୂପକୁ ଶିବଜୀ ଯିଏକି କାମକୁ ଦଗ୍ଧ କରିଦେଇଥିଲେ ତାଙ୍କର ତୃତୀୟ ନାରାୟଣ କରି କାମଦେବ ଶିବଜୀଙ୍କୁ କାମସର ପ୍ରେରଣ କରିଥିଲେ କାରଣ ତାଙ୍କର ଯେଉଁ ପତ୍ନୀ ଥିଲେ ପ୍ରଥମ ପତ୍ନୀ ଯେଉଁ ସତୀ ଦକ୍ଷଙ୍କର କନ୍ୟା ଇଏ ପ୍ରଥମ ଦକ୍ଷ ବ୍ରହ୍ମାଙ୍କର ପୁତ୍ର ଦକ୍ଷ ତାଙ୍କର ଷୋହଳଟି କନ୍ୟା ଥିଲେ ତାଙ୍କର ଅନ୍ତିମ କନ୍ୟା ହେଉଛନ୍ତି ସତୀ। ଏ ସତୀଙ୍କୁ ବିବାହ କରିଥିଲେ ଶିବଜୀ କିନ୍ତୁ ଶିବଜୀ ଏବଂ ଦକ୍ଷଙ୍କର ଯେଉଁ ଗଣ୍ଡଗୋଳ ହେଲା ବିବାଦ ହେଲା ସେଥିରେ ସତୀଦେବୀ ନିଜକୁ ଆହୁତି ଦେଇଦେଲେ। ତେଣୁ ଦେବତାମାନଙ୍କର ଭାଇଣୀ ପଡ଼ିଗଲା। ଦେବତାମାନେ ଜାଣିଛନ୍ତି ଶିବଜୀଙ୍କର ଯେଉଁ ପୁତ୍ର ଆସିବ କାର୍ତ୍ତିକେୟ ସିଏ ହେବେ ଦେବତାମାନଙ୍କର ସେନାପତି ହେବେ। ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି ସେନାନୀ ନାମ ଅହମ୍ ସ୍କନ୍ଦ ସ୍କନ୍ଦ କହିଲେ କାର୍ତ୍ତିକେୟ। କିନ୍ତୁ ସେହି ସତୀଦେବୀ ପର୍ବତ ହିମାଳୟ ପର୍ବତଙ୍କର ପୁତ୍ରୀ ରୂପରେ ଆସିଲେ ପାର୍ବତୀ। ପାର୍ବତୀ ଯେତେ ଧ୍ୟାନ କଲେ ଯେତେ ତପସ୍ୟା କଲେ ଶିବଜୀଙ୍କର ଧ୍ୟାନ ମଗ୍ନ ହେଉନାହିଁ। ସେଦିନ ଦେବତାମାନେ କାମଦେବକୁ ପ୍ରେରଣ କଲେ ତାଙ୍କର କାମ ସ୍ତର କାମ ଉଦ୍ଦୀପନା ପାଇଁ। କିନ୍ତୁ ଶିବଜୀ ଯେତେବେଳେ ତାଙ୍କର ତୃତୀୟ ନେତ୍ର ଖୋଲିଦେଲେ ସେ କାମଦେବ ଜଳି ଦଗ୍ଧ ହେଇଗଲେ। ତେଣୁ ସେଇ ଶିବଜୀ ସେ ଯେତେବେଳେ ଏଇ ମୋହିନୀ ରୂପ ଦର୍ଶନ କଲେ ସେତେବେଳେ ସିଏ ମଧ୍ୟ ମୋହିତ ହେଇଗଲେ। ଆଉ କା କଥା କ'ଣ କହିବା ଏଭଳି ରୂପ ଭଗବାନଙ୍କର ତାଙ୍କ ପଛରେ ଧାଇଁଲେ। ମୋହିନୀ ରୂପ ଦଶମ ସ୍କନ୍ଧ ଅଷ୍ଟମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭଗବାନ ମୋହିନୀ ରୂପରେ ଆସିଲେ ଅସୁରମାନଙ୍କ କଥା କ'ଣ କହିବା ଶିବଜୀ ଯେଉଁଠୁ ମୋହିତ ହେଇଯାଉଛନ୍ତି ଅସୁରମାନେ କ'ଣ ନ ହେବେ। ତେଣୁ ଅସୁରମାନେ ଯେଉଁ ନେଇଯାଇଥିଲେ ତାଙ୍କ ଭିତରେ ଝଗଡ଼ା ହେଲା ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍ ନାତମ୍ ଇତି କହୁ ମୁଁ ପ୍ରଥମେ ପିଇବି ମୁଁ ପ୍ରଥମେ ପିଇବି କହିକିରି କେହି ପିଇପାରିଲେ ନାହିଁ ଅମୃତ କଳସୀ ନେଇ ଖାଉଛନ୍ତି କେହି ପିଇପାରୁ ନାହାନ୍ତି କି ଭଗବାନଙ୍କର ଅଦ୍ଭୁତ କଥା ଅଦ୍ଭୁତ ଲୀଳା ପାଇକିରି ମଧ୍ୟ ଅମୃତ ସେମାନେ ପାନ କରିପାରୁନାହାନ୍ତି ଅଦ୍ଭୁତ ଟିକେ ପାନ କରିଦେଇଥାନ୍ତେ କରିପାରିଲେ ନାହିଁ ଭଗବାନ ଏଭଳି କରିଛନ୍ତି ଭଗବାନ ବିନା ଅନୁମତିରେ ଘାସ କ'ଣ ପତ୍ରଟି ମଧ୍ୟ ହରିବ ନାହିଁ ହନୁମନ୍ତା ଉପଦେଷ୍ଟା ହନୁମନ୍ତା ଭଟ୍ଟା ବୁକା ବୈଶ୍ୱର ଏଭଳି ମୁହଁ କରିଦେଲେ ଅସୁରମାନେ ବଳି ଇତ୍ୟାଦି ସମସ୍ତେ ଥିଲେ ସେଠି ତେଣୁ ସମସ୍ତେ କେହି ଟୋପି ବି ପାନ କରିପାରିଲେ ନାହିଁ ତେଣୁ ଭଗବାନ ମହିନୀ ରୂପରେ ଆସି ଯେତେବେଳେ ଆବିର୍ଭାବ ହେଇଗଲେ ଅସୁରମାନେ ତାଙ୍କ ରୂପ ଦେଖି ଚିନ୍ତା କଲେ ହୋ ରୂପମ୍ ବହୁ ଧାମ କି କି ରୂପ କି ତୁଚ୍ଛ ଅମୃତ ପାଇଁ ଆମେ କଜାକୁ କଳି କରୁଛେ ଏତେ ସୁନ୍ଦର ମହିନୀ ରୂପ କହିକି ତାଙ୍କୁ ଦେଇଦେଲେ କହିଲେ ଆପଣ ଆମ ଭିତରେ ଯେଉଁ ଝଗଡ଼ା ହେଇଛି ଦେବତାମାନଙ୍କର ଅସୁରମା ଆମ ଭିତରେ ଆପଣ ଆମେ ସବୁ ଗୋଟିଏ ଦାୟା କଶ୍ୟପଙ୍କର ଦାୟା ଦେଲେ ଆମେ ସମସ୍ତେ ତେଣୁ ଆପଣ ଆମର ବିବାଦକୁ ସମାଧାନ କରି ଏଇଟାକୁ ବାଣ୍ଟି ଦିଅନ୍ତୁ ତେଣୁ ଭଗବାନ ମହିନ ରୂପରେ ଅସୁରମାନଙ୍କୁ ବଞ୍ଚିତ କରି ଦେବତାମାନଙ୍କୁ ଅମୃତ ପାନ କରେଇଲେ ଯେଉଁଭଳି ଭାବରେ ସେଇଭଳି ଭାବରେ ଶ୍ରୀମଦ୍ ଭାଗବତ ରୂପେଣ ଅଭକ୍ତାନ ଅସୁରାନ୍ ବଞ୍ଚେଇଥିବା ଯୁଷ୍ମାଭିମ୍ ଦଦାତୁ ଇତି ଭକ୍ତାନ ପ୍ରତି ଆଶୀର୍ବାଦ ସେଇଭଳି ଭାବରେ ବେଦ ରୂପ ସମୁଦ୍ରକୁ ମନ୍ଥନ କରି ବେଦ ଅନେକ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବେଦରେ ଏସବୁ ଶ୍ଳୋକକୁ ପାଠ କରିବା ଆମ ଜୀବନରେ ସମ୍ଭବ ନୁହଁ ଯାହା ବି ହଉ ଏ ବେଦ ସମୁଦ୍ର ମନ୍ଥନ କରି ଏ ମା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମା ବିଷୟରେ ଅନେକ କଥା ରହିଛି ତେଣୁ ଇଏ ମନ୍ଥନ କରି ଏଇ ସୁଖଦେବ ଗୋସ୍ୱାମୀ ଆମକୁ ଏଇଟା ନଥିଲେ ନା ସୁଖ ଖାଇଲେ ନା ପରୀକ୍ଷିତ ଇଏକୁ ଦହି ସହିତ ତୁଳନା କରାଯାଇଛି ଏବଂ ଭାଗବତ ହେଉଛି ନବନୀତ ବା ଘୃତ ଏଇଟାକୁ ସୁଖଦେବ ଗୋସ୍ୱାମୀ ବାହାର କରି ବେଦ ସମୁଦ୍ରରୁ ବାହାର କରି ଦେଉଛନ୍ତି ପରୀକ୍ଷିତକୁ ଦେଉଛନ୍ତି ଏବଂ ପରୀକ୍ଷିତ ଯେଉଁ ଗ୍ରହଣ କଲେ ସେଇ ପରମ୍ପରାରେ ଆମେ ମଧ୍ୟ ପ୍ରାପ୍ତ ହେଉଛେ ଭକ୍ତମାନେ ଏଇଠି ପ୍ରାପ୍ତ ହେଉଛନ୍ତି ଅଭକ୍ତମାନେ ଏଇଟାକୁ ଗ୍ରହଣ କରିପାରୁନାହାନ୍ତି ଭାଗବତଙ୍କୁ ସେମାନେ ଗ୍ରହଣ କରନ୍ତି ନାହିଁ ସେମାନେ ବେଦ ଅଧ୍ୟୟନ କରିବେ ପୁରାଣ ଅଧ୍ୟୟନ କରିବେ ମହାଭାରତ ଅଧ୍ୟୟନ କରିବେ କିନ୍ତୁ ଭାଗବତଙ୍କୁ ସେମାନେ ବୁଝିପାରନ୍ତି ନାହିଁ କାରଣ ବହୁତ କଥା ରହିଛି ଯାହା ହଉ ଏଇଭଳି ଭାବରେ ଆଶୀର୍ବାଦ ଦେଉଛନ୍ତି ସୁଖ ଗୋସ୍ୱାମୀ ଭକ୍ତମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ତେଣୁ ଆପଣମାନେ ଏଇ ସୁଖ ଗୋସ୍ୱାମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେଇଛନ୍ତି ଯେଉଁଥିପାଇଁ କି ଏଇ ଭାଗବତ ରୂପକ ଅମୃତ ପାନ କରୁଛନ୍ତି ମୂଳ ରସିକା ବୋଧ ଭାଉଗା ନିଗମ କଳ୍ପତ ରୋର ଗଣିତମ ପଳମ୍ ଇଏ ସମସ୍ତ ନିଗମ ବେଦ ରୂପକର ଯେଉଁ କଳ୍ପ ବୃକ୍ଷ ତାର ସୁପକ ନିଷ୍ଠ ଫଳ ହେଉଛି ଶ୍ରୀମଦ୍ ଭାଗବତମ୍ ନିଗମ କଳ୍ପତ ରୋର ଗଣିତମ ଫଳମ୍ ସୁଖ ମୁଖାତ ଅମୃତ ତେଲ ସଂଯୁତମ୍ ସୁଖଙ୍କ ଠାରୁ ଏଇ ଭାଗବତ କଥା ଆସୁଛି ଭାଗବତ ଯେଉଁ ଜନ୍ମ ହେବେ ସୁଖଦେବଙ୍କର ମୁଖରୁ ଆସୁଛନ୍ତି ଭାଗବତମ୍ ଏମିତିକି ସେଠି ସୁଖଦେବଙ୍କର ପିତା ରହିଛନ୍ତି ବ୍ୟାସଦେବ ଯେ ଭାଗବତ ରଚନା କରିଥିଲେ କିନ୍ତୁ ସିଏ କହିନାହାନ୍ତି ଭାଗବତମ୍ ବ୍ୟାସଦେବଙ୍କର ଗୁରୁଦେବ ନାରଦୁନ ସେଠି ଉପସ୍ଥିତ ଥିଲେ ସେ ମଧ୍ୟ ଭାଗବତମ୍ କହିନାହାନ୍ତି ଭାଗବତମ୍ କହିଲେ ସୁଖଦେବ ସୁଖ ମୁଖା ଅମୃତ ଦେବ ସଂଯୁତମ୍ ସୁଖଙ୍କ ମୁଖରୁ ଆମେ ଏଇ ଅମୃତକୁ ପ୍ରାପ୍ତ ହେଉଛେ ତେଣୁ ଏଇ ଯେଉଁ ଅମୃତ ଏ ଅମୃତକୁ ଯେତେବେଳେ ଦ୍ୱାଦଶ ଖଣ୍ଡ ତେର ଅଧ୍ୟାୟରେ ଏଇଭଳି ଭାବରେ କହି ତାପରେ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ଯେ ପୃଷ୍ଠେ ଭ୍ରାମ୍ୟା ମନ୍ଦ ମନ୍ଦରଗିରି ଦେବାଗ୍ର କୁଣ୍ଡୁଇନା ନିଦ୍ରାଳ କମଟ ପୁତି ଭଗବତ ଶ୍ୱାସ ନୀଳା ପନ୍ତୁଭ ଭଗବାନ ଯେଉଁ କୁର୍ମ ରୂପରେ ଆବିର୍ଭାବ ହୋଇକରି ସମୁଦ୍ର ମନ୍ଥନ ଲୀଳାରେ ଲକ୍ଷେ ଯୋଜନ ବିସ୍ତାର କରିଥିଲେ ନିଜକୁ ଅଦ୍ଭୁତ କଚ୍ଛପ ରୂପ ଧାରଣ କରିଥିଲେ ଯାହାଙ୍କ ପୃଷ୍ଠରେ ଏଇ ମନ୍ଦରଗିରି ମନ୍ଦର ଯେଉଁ ସୁନାର ପର୍ବତ ମନ୍ଦର ପର୍ବତ ଏ ବିରାଟ ପର୍ବତ ଦଶମ ଯା ଯୋଜନର ପର୍ବତ ଇଏ ଯେଉଁ ବର୍ଷଣ ହେଉଥିଲା ଭଗବାନ କଷ୍ଟ ହେଉନଥିଲା ଭଗବାନ କଣ୍ଡୁଏନା ଭଗବାନଙ୍କୁ ଟିକେ କଣ୍ଡୁ ଲାଗୁଥିଲା ଏବଂ ସେଇଟା କୁଣ୍ଡେଇଲା ଭଳିଆ ଯେମିତି ଆନନ୍ଦ ଲାଗୁଥିଲେ ସେଇଭଳି ଭାବରେ ଭଗବାନ ଅନୁଭବ କରୁଥିଲେ ଏବଂ ସେ ନିଦ୍ରା ଚାଲିଯାଇଥିଲେ ବହୁତ ଆନନ୍ଦ ଲାଗୁଥିଲା ତାଙ୍କୁ ନିଦ୍ରାଳ କମଟକୃତି ଭଗବାନ ଏଇଭଳି ଭାବରେ କଚ୍ଛପ ରୂପରେ ଆସି ଶ୍ୱାସ ନୀଳ ତାଙ୍କର ଯେଉଁ ଶୟନ କରେ ଶୟନରେ ଯେଉଁ ଶ୍ୱାସ ବାହାରୁଥିଲା ତାଙ୍କର ନାସିକାରୁ ସେଇ ଶାସନର ଆମକୁ ରକ୍ଷା କରନ୍ତୁ। ସେ ଶାସନରୁ ଅଦ୍ୟାପି ମଧ୍ୟ ସମୁଦ୍ରରେ ଢେଉ ବର୍ତ୍ତମାନ ମଧ୍ୟ ଚାଲିଛନ୍ତି। ତେଣୁ ଏ ବିଭାଗରେ ସର୍ବ ବେଦାନ୍ତ ସାର ହିଁ ଶ୍ରୀ ଭାଗବତ ନିଶ୍ଚୟ ଦେ। ସମସ୍ତ ବେଦ ବେଦାନ୍ତର ସାର ହେଉଛନ୍ତି ଭାଗବତମ ଏବଂ ତାଦ୍ୱାର ସାମର୍ଥ ତୃତୀୟ ନାନ୍ୟତ୍ର ପ୍ରତିପତି। ସେଇ ଯେଉଁ ଭାଗବତ ରସ ଯେଉଁମାନେ ପାନ କରିବେ ତାଙ୍କୁ ଆଉ କୌଣସି ଅନ୍ୟ କୌଣସି ରସ ଆନନ୍ଦ ପ୍ରଦାନ କରିବ ନାହିଁ। ନାନ୍ୟତ୍ର ପ୍ରତିପତି ତେଣୁ ଏଇ ତେର ଶ୍ଳୋକରେ ଏଇ ପନ୍ଦର ଏଇ ଶ୍ଳୋକଟା କୁହାଗଲା କିନ୍ତୁ ତା ପୂର୍ବ ଶ୍ଳୋକରେ ତେର ଶ୍ଳୋକରେ ଏଇଟା କୁହାଯାଇଛି। ଯେଉଁମାନେ ଏଇ ପୂର୍ଣ୍ଣମୀ ତିଥିରେ ଆସନ୍ତା 25 ତାରିଖରେ ସେ ପୂର୍ଣ୍ଣମୀ ତିଥି ପଡ଼ିବ ସେ ପୂର୍ଣ୍ଣମୀ ତିଥିରେ ସୁବର୍ଣ୍ଣ ସିଂହାସନରେ ଏ ଭାଗବତଙ୍କୁ ଦାନ କରିବେ ତାହେଲେ ସେମାନେ ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ଆଜି ସାରା ପୃଥିବୀରେ ଆମର ଯେତେ ଇସ୍କନ ସେବକ ଅଛି ସବୁଠି ଏଇ ଚାଲିଛି। ବର୍ତ୍ତମାନ ମାରାଥନ ଚାଲିଛି, କିଏ କେତେ ଭାଗବତମ ବିତରଣ କରିପାରିବେ ବା କିଏ କେତେ ନେଇପାରିବେ ସେଥିପାଇଁ ଆମର ଇସ୍କନ ଭୁବନେଶ୍ୱର ତରଫରୁ ମଧ୍ୟ ବ୍ୟବସ୍ଥା ହେଉଛି। ଭାଗବତମ ଆମେ ଆଜି ପଢ଼ିଲୁ ମଧ୍ୟ ପ୍ରଭୁଗଣ ଖଣ୍ଡେ ଭାଗବତ ସବୁ ନେଇଛନ୍ତି। ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ମଧ୍ୟ ଏ କଥାକୁ ଜାଣନ୍ତୁ ଯେ ଭାଗବତଙ୍କୁ ପ୍ରଚାର କରିବା ଆମର ଆବଶ୍ୟକ ରହିଛି। ସେଥିପାଇଁ ଏ ତେର ଶ୍ଳୋକରେ ଏ କଥାଟି କୁହାଯାଇଛି। ସମସ୍ତେ ଅନ୍ତତଃ ପକ୍ଷେ ତାଙ୍କ ପାଖରେ ଭାଗବତ ନାହିଁ ଏ ବର୍ତ୍ତମାନ ମଧ୍ୟ ମନ୍ଦିର ତରଫରୁ କନସେସନ୍ ଦିଆଯାଉଛି। ସେ ଖଣ୍ଡେ ଖଣ୍ଡେ ସେଟ୍ ଗ୍ରହଣ କରନ୍ତୁ ବା ଅନ୍ୟ କାହାକୁ ଯଦି ଦାନ କରିପାରିବେ ଭଲ କଥା। ତାଙ୍କ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଠି ସୁତ ଗୋସ୍ୱାମୀ ଏଇଟା କହିଛନ୍ତି ଯେ ସେମାନେ ଭଗବତ ଧାମ ପ୍ରାପ୍ତ ହେବେ। ଜୟ ଶ୍ରୀମଦ୍ ଭାଗବତମ କି। ତେଣୁ ଏଇ ବିଭାଗରେ ଆମେ ଶେଷ କରୁନୁ। ଠିକ ଅଛି, ତେଣୁ ଭାଗବତ ମହାତ୍ମ୍ୟରେ କହାଯାଉଛି ନିମ୍ନ ଗାନା ଯଥା ଗଙ୍ଗା। ଭାଗବତ ମହାତ୍ମ୍ୟ ବହୁତ ରହିଛନ୍ତି। ଏ ଭାଗବତ ଏଭଳି ଗୋଟେ ମାନେ ଦ୍ୱାଦଶ ଅଧ୍ୟାୟରେ ଭାଗବତ କ୍ରମ ଦିଆଯାଇଛି। ଆମେ ଯେଉଁଟାକୁ କରିକି ଦେଇଛୁ ଆପଣମାନଙ୍କୁ ସବୁ ଶ୍ଳୋକ ଭାଗବତ କ୍ରମ କହିଲେ ଯେମିତି ଆପଣମାନେ ନ୍ୟୁଜ୍ ଶୁଣୁଛନ୍ତି, ନ୍ୟୁଜ୍ ଶୁଣିଲେ ପ୍ରଥମେ ହେଡ଼ଲାଇନ୍ସ ତାପରେ ଡିଟେଲ୍ସ ତାପରେ ପୁଣି ହେଡ଼ଲାଇନ୍ସ। ସେଭଳି ଭାବରେ ଭାଗବତ ମଧ୍ୟ ସଂକ୍ଷେପରେ ବର୍ଣ୍ଣନା କଲେ ମଙ୍ଗଳାଚରଣରେ ସବୁ କଥା କୁହାଗଲା। ତେଣୁ ଅନ୍ତିମରେ ମଧ୍ୟ ଏଠି ସଂକ୍ଷେପରେ ସବୁ ଭାଗବତ ଯାହା ସବୁ କୁହାଯାଇଛି ସଂକ୍ଷେପରେ କୁହାଯାଇଛି ଏ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ। ତେଣୁ ସେଇଥିରେ ଗୋଟେ ଶ୍ଳୋକ ଅଛନ୍ତି, ତଦେବଂ ରମ୍ୟଂ ରୁଚିରଂ ନବମ ନବମ। ଭାଗବତମ ଏଭଳି ରମ୍ୟଂ ରୁଚିରଂ ବହୁତ ଆନନ୍ଦଦାୟକ ବହୁତ ସୁନ୍ଦର ଭାଗବତମ ଏବଂ ନବମ ନବମ ସବୁବେଳେ ଏଇଟା ନୂଆ। ଆମେ ଶୁଣିଦେଇଛୁ ଭାଗବତମ ଯେ ଶୁଣିଦେଇଛେ ସରିଗଲା ତା ନୁହଁ, ଯେତେ ଶୁଣିଲେ ମଧ୍ୟ ନୂଆ ନୂଆ ଲାଗିବ। ଏମିତି ବର୍ଣ୍ଣନା କରାଯାଇଛି ଶ୍ରୀମଦ ଭାଗବତମ ପ୍ରଥମ ଯେତେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଶ୍ଳୋକଟି କହିଛନ୍ତି ସେ ସମୟରେ ସେଠି ଯେଉଁ ଉପସ୍ଥିତ ଥିଲେ ନାରଦମୁନି ଏବଂ ବ୍ୟାସଦେବ ଇତ୍ୟାଦି ତାଙ୍କୁ ଲାଗୁଛି ଭାଗବତମ ନୂଆ ପ୍ରଥମ ଥର ପାଇଁ ଶୁଣୁଛନ୍ତି। ଯଦିଓ ଭାଗବତମ ନାରଦମୁନି କହିଲେ ବ୍ୟାସଙ୍କୁ, ବ୍ୟାସ କହିଲେ ଶୁକକୁ, କିନ୍ତୁ ଶୁକ ଯେତେବେଳେ କହୁଛନ୍ତି ତାଙ୍କୁ ଲାଗୁଛି ଏଇ ଶୁକଟା କେଉଁଠି ଶୁଣିଲେ ଏଇଟାକୁ ନୂଆ କଥା କି ଏଇଭଳି ତାଙ୍କୁ ଲାଗୁଥିଲା, ନୂତନ ଲାଗୁଥିଲା, ଅଶୁଦ୍ଧତର ନେବା ବୋଲି କୁହାଯାଉଛି। ଆଗରୁ ଯେମିତି ଶୁଣିନାହାନ୍ତି ଏଇଭଳି ତାଙ୍କୁ ଲାଗୁଛି ଏ ଭାଗବତମ ଏଭଳି ଶାସ୍ତ୍ର ନବମ ନବମ ପ୍ରତି ସମୟରେ ଏଇଟା ନୂତନ ଭଳି ଲାଗୁଥିବ ଯେତେ ଶୁଣିଲେ ମଧ୍ୟ। ଏବଂ ତଦୈବ ଶ୍ୱସନ ମନସ ମହୋତ୍ସବମ, ଏ ଭାଗବତମ ଶାଶ୍ୱତ ଭାବରେ ମନକୁ ମହୋତ୍ସବ, ଏଇ ଗୋଟେ ମହୋତ୍ସବ ଭାଗବତମ ଶ୍ରବଣ କରୁଛେ ମାନେ ଏଇ ଗୋଟେ ମହୋତ୍ସବ ଆମେ ପାଳନ କରୁଛେ, ଉତ୍ସବ ବହୁତ ଆନନ୍ଦ ଜଣେ ପ୍ରାପ୍ତ ହେବ। ଏବଂ ତଦୈବ ଶୋକାନବମ ଶୋଷଣ ଲୁଣା, ଏ ଭାଗବତମ ତତ୍ ଏବ ଆଉ କୌଣସି ନୁହଁ କେବଳ ଭାଗବତମ ତତ୍ ଏବ ସେଥିପାଇଁ ଶବ୍ଦ ବ୍ୟବହାର କରାଯାଇଛି। ତଦୈବ ଶୋକାନବମ ଆମର ବହୁତ ଶୋକ ରହିଛି, ଭୌତିକ ଜଗତରେ ଆମର ବିଭିନ୍ନ ପ୍ରକାର ଦୁଃଖ ରହିଛି, ଦୁଃଖ ସାଗର ଆମେ ବୁଡ଼ିକି ରହିଛେ, କିନ୍ତୁ ଏ ସମସ୍ତ ଦୁଃଖ ସାଗରକୁ ଶୋଷି ଦେବ ଏ ଭାଗବତମ, ମନୁଷ୍ୟମାନଙ୍କର ଦୁଃଖ ସାଗରକୁ ଶୋଷି ଦେବ ଭାଗବତମ। ଯଦି ଉତ୍ତମ ଶ୍ଳୋକ ଯଶ ଅନୁଗ୍ରିୟତି, ଭଗବାନ ଯିଏକି ଉତ୍ତମ ଶ୍ଳୋକ ଯାହାଙ୍କର ଯଶ ବ୍ୟାପ୍ତ ହେଇକି ରହିଛି ଉଦ୍ଗତ କମ ଏ ତମ ରଜଗୁଣରୁ ଉର୍ଦ୍ଧ୍ୱରେ ଭଗବାନ, ସେଇ ଭଗବାନଙ୍କର ଯଶ ଅନୁଗ୍ରିୟତି ଯୋଗାନ କରୁଛେ। ଆମେ ବର୍ତ୍ତମାନ ସେଇ ଭଗବାନଙ୍କର ଯଶ ଗାନ କରୁଛେ ଭାଗବତ ମାଧ୍ୟମରେ। ଏ ଶ୍ଳୋକଟିରେ ଏତେ ସୁନ୍ଦର ଭାଗବତ ଶ୍ଳୋକରେ ଦେଇଛନ୍ତି, ଟୀକାରେ ଦେଇଛନ୍ତି ବିଶ୍ୱନାଥ ଗୁରୁ ଠାକୁର ଯେ अरम्यमपि प्रसेन मार्गानुगमन उल्लुकबील प्रवेशमादिकं जत्तत् रम्यमेव रुचिरमिति। यद्यो भागवत में बहुत कथा रही जोटाक आनंद प्रदान करना जो भाव में प्रसेन को भागवत दशम स्कंदर कथा टे आसव दुष्यमतन मणि उपाख्यान भगवान को ये सत्राजित जी सनातन मणि प्राप्त होते जितने सनातन मणि भाई नहीं प्रसन्न चलीगले फेरिले ना से भाविले कृष्ण चोर चोर जने थे तू चोरी करुले ब्रज प्रसिद्ध नवनीत चोर ये बोल चोरी कर नहीं गले सब येगला मैंने चारिया व्यापीगला ये चोर बोलते चोरी कर नहीं जाइए तेणु भगवान से प्रसन्न को अनुगमन करने से बिल भितर पशी बहुत दिन का रही है अवश्य से जाम्बवान सहित युद्ध कर पुणी से फेरिले जाम्बवती को आणिक आसिले बहुत करेंगे तेनाली यही शुण भाव में बिल भितर पशिले घरे वसुदेव एवं देवकी इत्यादि ये सब भाविले आम पुत्र चलीगले नहांती कर शोक विलास करुले भगवान से समय आसी पहुँचीगले जाम्बवती सहित तेनाली भाव में कत कथ रही जोटा आनंद दबनी कि तथापि ये आनंद प्रदान कर भक्तानां अरोचकमपि श्री जानकी त्यागादिकं रुचिरमेव। भगवान रामचंद्र विषय वर्णना कराई भगवान सीता देवी जो जड़े रजक से कही राम को निंदा करते राम स्तरीण थे स्त्री को ग्रहण कले जदि से अपर पुरुष पाखे रही थे कि स्त्री को कहले मुझे ग्रहण करी ना राम नाम भजे पुण्य यही भाव में कहले तेनाली रामदेव भगवान रामचंद्र चक्रा शुणी पत्नी सती पत्नी को त्याग करदे बनवास देते जदिओ गर्भ से संतान थे तथा से कौन बनवास देदे तेनाली अरोचक ये आनंद प्रदान कर तथा रोचक भगवान भागवत भाव रुचिमेव पुरातन अभी भगवत चरित्र नवम नवमेव भगवान चरित्र जदि पुरातन भगवान द्वापर युग आसते पूर्व सत्ययुग त्रेताजुग भगवान विभिन्न लीला रही आनंदेव सत्ययुग आसते सप्तम मनोतर सप्तम कौन सत्ययुग आसते लक्ष लक्ष वर्ष तलर कथा विषय अनेक गुणगान कर तथा भगवत चरित्र नवम नवम प्रति समय नूतन लगे नवम नवम एवं मारिचानुगमनानंतर रावण पुत्र सीता हरणादिक मनसो महोत्सव नाशकम महोत्सव करम एव भगवान जो सीता अन्वेषण जाते मारिची को हत्या कर मारिची को उद्धार कले भाव रावण ठारू रावण जो सीता को हरण कर नहींगले या जन शुणिले मन दुख कर महाप्रभु जो जाते दाक्षिणात्य को भाव में जन भगवान रामचंद्र भक्त मन दुखे रही महाप्रभु निमंत्रण कर प्रसाद पाइबा आज आम नारायण प्रभाव निमंत्रण कर प्रसाद पाइबाई कि महाप्रभु जो पहुँचे दाक्षिणात्य से राम भक्त सी सोचना कर सीतादेवी को नहींगले हरण कर रावण कहीं देह धारण करी ये मनुष्य मन दुखे रही महाप्रभु सांत्वना दे प्रकृत रावण जो नहीं सीतादेवी को सी प्रकृत सीता को नहीं ना से छाय सीता नहीं कुम्भ पुराण में वर्णना कर दक्षिणार्थ से कुम्भ पुराण पोती आणिक देखे तेनाली मन को जदि आनंद दुख दब तथा कृतासीता हरण अधिक मनस महोत्सव नाशकम भी महोत्सव करम मन आनंद नाश कले आनंद प्रदान कर भागवत यह अद्भुत भागवत एवं पति पुत्रादि वैराग्य उत्पादकत्वेन शोकानुभवमपि तत्शोकानुभव शोषणमेव भागवत जने पाठ कले वैराग्य प्राप्त हो पति पुत्र आदि वैराग्य पुत्र आउ जो आम सब रही आसक्ति सब रही आसक्ति जन मुक्त हम वैराग्य प्राप्त हम कि वैराग्य हेले जड़े शोक जड़े शोक कर वैराग्य आसगला बोली कितु से शोकानुभव को मध्य ये भागवत दूर करदेव से आनंद प्राप्त हे यही भाव भागवत रही तेणु निम्न गान तथा गंगा ये भागवतम जोभि भाव में नदी मान भर गंगा हूँ श्रेष्ठ देवना अच्युत तथा भगवान देवता मान भर भगवान अच्युत भगवान सी हूँ श्रेष्ठ से भाई भाव वैष्णव मान तथा शंभु वैष्णव मान भर शंभु हूँ श्रेष्ठ भगवान भागवत श्रेष्ठ भक्त एवं पुराणान इदम तथा पुराण अनुमान मान करते भागवत पुराण हो श्रेष्ठ पुराण तेणु भगवान श्रीमद भागवत पुराण ममल विष्णुमान प्रिय जस्मिन पारमांस एक ममल ज्ञान परम दीयते तत्र ज्ञान विराग भक्ति सहित नष्कर्म मानसुदम तस्वण शुक्र विचार करो भक्त्या गुंचे नर श्रीमद गौरवंद स्वयं महाराज भागवतम आरंभ रु सब शोक गान करती मंगलाचरण ये पुराण अमर पुराण अनेक पुराण रही कि भागवत पुराण होती कौन सी मल ना कहले ये त्रिगुण ऊर्धरे सत्वर तम त्रिगुण ऊर्धरे शुद्ध सत्वर कथा सब रही वैष्णव मान ये हूँ भागवत बहुत प्रिय ज्ञान परम दिये अमर ज्ञान वर्णना कर भागवतम तत्र भागवतम यदि श्रवण कर ज्ञान विराग जन ज्ञान एवं वैराग प्राप्त हे भक्ति प्राप्त हे एवं यहाँ को शुणवे पठन करेंगे विचार करेंगे भक्तिया भाव करी विमुचे नर मनुष्य मैंने मुक्ति प्राप्त हे तेणु आम गोटे भगवान प्रार्थना करवा भागवत स्थिति रही है आप समस्त प्रार्थना करूँ आम सहित भवे भवे यथा भक्ति पादयो तव जायते तथा पुरुष देवेश नाथस्त्वं न गतो प्रभो ये भगवान प्रार्थना करा जो भागवत को प्रति आम बोधित गोटे आसु किसी असुविधा ना प्रति भवे आसु किसी असुविधा ना कि प्रभु आमर भक्ति रहू भवे भवे यथा भक्ति पाद तब जाए आप भक्ति रहू एवं से भाव देवेश देवता मान विश्व भगवान कृष्ण से आपतु आमको तथा पुरुष देवेश नाथ स्तम तथा प्रभु हे नाथ नारायण हरे से आमको आमर आम प्रति जन्म कि असुविधा ना प्रति बहुत जगत जन्म नौ कि आपति आप भक्ति रहू तेणु अंतिम श्लोक नाम संकेतनंजस्य सर्वपापप्रणाशनम् प्रणामो दुःखशमनाः तं नमामि हरिं परम् तेणु सुखभूषाणी अंतिमरे ये नाम संकीर्तनरे कहीकि ये श्लोक भागवत को समान विश्राम देती विभाग भगवान नाम संकीर्तन मध्यम समस्त पाप दूर हे ताकि प्रणाम कले भागवत प्रणाम करने मत दुख नाश हम तेणु आम प्रणाम करवा हरे कृष्णा 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 हरे 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 राम हरे राम
हरे राम हरे राम
राम राम हरे हरे
राम राम हरे हरे
जय श्रीमद् भागवतम की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णव नंद की ताई गौर ब्रह्मानंदे
श्रीपाद पाद श्रादास प्रभु की
जय प्रभुपाद महाराज की
हरे कृष्ण।